ମୋର ନାମ କଲ୍ୟାଣୀ ଦାସ। ମୁଁ ୱାର୍ଡ ନମ୍ବର 42 ରୁ କହୁଛି, ଗୋପବନ୍ଧୁ ଲେପର୍ସି କଲୋନୀ ବୁଦ୍ଧନଗରରୁ କହୁଛି। ଆମ କଲୋନୀ ସାମ୍ନାରେ ଥିବା ଡ୍ରେନ୍ରୁ ଯେଉଁ ଡ୍ରେନ୍ଟା ଆମ କଲୋନୀକୁ ଲାଗିଛି, ସେ ଡ୍ରେନ୍ ବାରମ୍ବାର କହିବା ସତ୍ତ୍ୱେ ସଫା କରୁନାହାନ୍ତି। ତେଣୁ ତୁରନ୍ତ ଡ୍ରେନ୍ ସଫା କରିବା ପାଇଁ ବ୍ୟବସ୍ଥା କରନ୍ତୁ, ନଚେତ୍ ଡ୍ରେନ୍ ଉପରକୁ ଆସି ରାସ୍ତାରେ ପାଣି ଜମା ହୋଇ ରହୁଛି, ଯିବା ଆସିବାର ଅସୁବିଧା ହେଉଛି। ଏତିକି କହି ରଖୁଛି।